जय श्री भक्तिविनोद ठाकुर की जय। केबे भगवान भक्तिविनोद ठाकुर आसते सच्चिदानंद भक्तिविनोद ठाकुर 1838 मसीहारे नदिया जिले वेस्ट बेंगल नदिया जिले में आविर्भाव होते आजर तिथि आज तिथि पवित्र तिथि आविर्भाव होते से जड़े सखी थे राधाराणी सखी थे वर्णना कर कौन थी नाम तो रही कमला कौन ना कौन एम गोटे रही कह तेणु सी हूँ चैतन्य महाप्रभु नित्य पार्षद एभली भाव सब रही महाप्रभु कही सारा पृथ्वी से भगवान कथा प्रचार हे तेणु ये भक्तिमोहन ठाकुर आरंभ है भक्तिमोहन ठाकुर एभली भाव सब ग्रंथ रचना करी वर्णना कर 1896 मसीह से गोटे ग्रंथ को पठाई पाश्चात्य जगत को जो जो वर्ष प्रभुपाद महाराज आविर्भाव होता प्रभुपाद महाराज जन्मतिथि होता से दिन मान से वर्ष यही भाव रही तेनाली भक्तिमोहन ठाकुर कति प्रकार रही गृहस्थ आश्रम से रही तांकर 10 टी पुत्र संतान थिले एवं तांक भितर जणे होचंदी भक्ति सिद्धांत सरस्वती ठाकुर जे कि प्रभुपाद महाराज गुरु से तांकर आविर्भाव होता पुरी रे जगन्नाथ धाम रे पुरी रे से थिले जगन्नाथ मंदिर दायित्व थिले मजिस्ट्रेट थिले पुरी रे मजिस्ट्रेट थिले तेणु एभली भाव रे से रही कौन मजिस्ट्रेट थिले से मजिस्ट्रेट थे सका 10 टार आरंभ कर मजिस्ट्रेट काम आरंभ हे जज जज थे मजिस्ट्रेट थे विचार करुले विचारपति थे ठीक टाइम पहुँचुले से कहते जिते समय आसो जो जो मैंने जो मैंने विचारपति हे से मथार तिलक रहा गोटे पर आसो देश गोटे पर आसो रही तेणु जो कह ତାଙ୍କର ଗୋଟେ ରହିଛି କିଭଳି ଭାବରେ ତାଙ୍କର ଗୁରୁ ଗୁରୁ ହେଉଛନ୍ତି ବିପିନ ବିହାରୀ ଗୋସ୍ୱାମୀ ଯଦି ଆମେ ଦେଖୁଛେ ଆମର ଗୁରୁ ପରମ୍ପରାରେ ଭକ୍ତିମନୋଦ ଠାକୁରଙ୍କ ପରେ ରହିଛନ୍ତି କିଏ ଜଗନ୍ନାଥ ଦାସ ବ୍ରଜ ମହାରାଜ କିନ୍ତୁ ଇଏ ହେଉଛି ତାଙ୍କର କ'ଣ ଇଏ ହେଉଛନ୍ତି ତାଙ୍କର ଶିକ୍ଷା ଗୁରୁ କିନ୍ତୁ ଦୀକ୍ଷା ଗୁରୁ ହେଉଛନ୍ତି ବିପିନ ବିହାରୀ ଗୋସ୍ୱାମୀ କିନ୍ତୁ ସେ ପରମ୍ପରାଟା ଗ୍ରହଣ କରାଯାଉନି ଆମେ ଗ୍ରହଣ କରୁଛେ ଜଗନ୍ନାଥ ଦାସ ବାବୁଜୀଙ୍କ ପରମ୍ପରା ତେଣୁ ଏଥିରେ ଜଗନ୍ନାଥ ଦାସ ବାବୁଜୀ ମହାରାଜ ତାଙ୍କର ପ୍ରକୃତରେ ଶିକ୍ଷା ଗୁରୁ ଭଳି ବହୁତ କଥା ଆସି ରହିଛି ଆମେ କହିବା ଟିକେ ଟିକେ କରିକିରି ତେଣୁ ରହିଛି ତାଙ୍କର ଭକ୍ତିମନୋଦ ଠାକୁରଙ୍କର ତାଙ୍କର ଗୋଟେ ରହିଛି ଡାଇରୀ ବା ତାଙ୍କର କ'ଣ ତାଙ୍କର ସେଡ୍ୟୁଲ୍ଟା କେମିତି ଦିନ ପରିଚର୍ଯ୍ୟାଟା କିଭଳି ଭାବରେ ରହିଛି ବର୍ଣ୍ଣନା କରାଯାଇଛି ରାତି 8ଟାରୁ 10ଟା ସେ ଶୟନ କରିବେ 2 ଘଣ୍ଟା 8ଟାରୁ 10 2 ଘଣ୍ଟା ସେ ଶୟନ କରିବେ 2 ଘଣ୍ଟା ଶୟନ କରିବେ 10ଟାରୁ 4ଟା ରାତି 10ରୁ ସକାଳ 4 6 ଘଣ୍ଟା ସେ ରଚନା କରିବେ ଅନେକ ଗ୍ରନ୍ଥ ରଚନା କରିଛନ୍ତି ଅନେକ ଗ୍ରନ୍ଥ ରଚନା କରିଛନ୍ତି ଭକ୍ତିମୋହନ ଠାକୁର ଇଂରାଜୀରେ ବଙ୍ଗଳାରେ ଓଡ଼ିଆରେ ମଧ୍ୟ ରଚନା କରିଛନ୍ତି ଏବଂ ଗ୍ରନ୍ଥ ସହିତ ବହୁତ ସଙ୍ଗୀତ ମଧ୍ୟ ରଚନା କରିଛନ୍ତି ଏଇ ସଙ୍ଗୀତ ମାଧ୍ୟମରେ ଆମେ ଏଇ ସଙ୍ଗୀତ ପାଠ କଲେ ଏଇ ଶାସ୍ତ୍ରର ସାର ଜିନିଷଟାକୁ ସଙ୍ଗୀତ ବଙ୍ଗଳା ଭାଷାରେ ଏସବୁ ଦେଇଦେଇଛନ୍ତି ଆମେ ସଂସ୍କୃତ ବୁଝିପାରିବା ନାହିଁ କିନ୍ତୁ ବଙ୍ଗଳା ଭାଷାରେ ସେସବୁ ଦେଇଦେଇଛନ୍ତି ସବୁ ଜ୍ଞାନ ଦେଇଦେଇଛନ୍ତି ଦେଖନ୍ତୁ 10ଟାରୁ 4 6 ଘଣ୍ଟା ସେ ରଚନା ପ୍ରଭୁପାଦ ମହାରାଜ ମଧ୍ୟ ସେଇଭଳି ଭାବରେ କେତେ ଗ୍ରନ୍ଥ ରଚନା କରିଛନ୍ତି ଗ୍ରନ୍ଥ ରଚନା କରିଛନ୍ତି ତେଣୁ ଏ ଯେଉଁ ରହିଛି 4ଟାରୁ 4:30 ଟିକେ ପୁଣି ବିଶ୍ରାମ ନେବେ ଅଧଘଣ୍ଟାଟେ ବିଶ୍ରାମ ନେବେ 4:30 ହେଇଗଲେ 4:30ରୁ 7 ତାଙ୍କର ଜପ ଆରମ୍ଭ ହେବ ହରେ କୃଷ୍ଣ 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 ହରେ 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 ରାମ ହରେ 7:30ରୁ 7:30 ସବୁ ଚିଠିପତ୍ର ଇଏ ହେବ କରେସ୍ପଣ୍ଡେଣ୍ଟ ଚାଲିବ 7:30ରୁ 7:30 7:30ରୁ 9 ଭଗବାନ ଶାସ୍ତ୍ର ସବୁ ଅଧ୍ୟୟନ କରିବେ 7:30ରୁ 9:30 2 ଘଣ୍ଟା ଶାସ୍ତ୍ର ଅଧ୍ୟୟନ କରିବେ 9:30ରୁ 10 ଏସବୁ ସ୍ନାନ ଇତ୍ୟାଦି ପ୍ରସାଦ ପ୍ରସାଦ ସବୁ ଅଧଘଣ୍ଟା ଭିତରେ ସାରିବେ, ସବୁ ସାରିବେ। ତାଙ୍କର ଖାଦ୍ୟ କ'ଣ ଥିଲା ନା, ହାଫ୍ ଗୋଟେ ଅଧା କ୍ଷୀର, ଅଧା ଲିଟର କ୍ଷୀର ଗ୍ରହଣ କରୁଥିଲେ, କିଛି ଫଳ ଏବଂ ଦୁଇଟି ରୁଟି, ଇଏ ତାଙ୍କର ଖାଦ୍ୟ ଥିଲା। ଏବଂ ଦଶଟାରୁ ଗୋଟେ ଯାଉଥିଲେ କୋର୍ଟକୁ, ଯେତେବେଳେ ପୁରୀରେ ଥିଲେ ଏ ସମୟର କଥା, କୋର୍ଟକୁ ଯାଉଥିଲେ ଦଶଟାରେ, ଠିକ୍ ପହଞ୍ଚୁଥିଲେ ବା ଦଶଟାରେ ଯାଉଥିଲେ, ଚଉଦ ଘଣ୍ଟା ଲାଗୁଥିବ, ଗାଡ଼ି ଥିବ, ତାକୁ ନେଇକି ଯାଉଥିଲା, ଏହି ଭଳିଆରେ ପହଞ୍ଚୁଥିଲେ। ଗୋଟାରୁ ଦୁଇଟା ସେ ଆସିକରି ରେଷ୍ଟ ନେଉଥିଲେ, ଘରକୁ ଆସୁଥିଲେ ରେଷ୍ଟ ନେଉଥିଲେ। ଦୁଇଟାରୁ ପାଞ୍ଚଟା ପୁଣି କୋର୍ଟକୁ ଯାଉଥିଲେ, କୋର୍ଟ ଡ୍ୟୁଟି ଥିଲା ଦୁଇଟାରୁ ପାଞ୍ଚଟା। ଏବଂ ପାଞ୍ଚଟାରୁ ସାତଟା କ'ଣ କରୁଥିଲେ, ସଂସ୍କୃତ ଶାସ୍ତ୍ରକୁ ବଙ୍ଗଳା ଭାଷାରେ ଅନୁବାଦ କରୁଥିଲେ। ସେଠି ଛଅ ଘଣ୍ଟା ଯାଉଥିଲା ଲେଖିବାରେ, ପୁଣି ଦୁଇ ଘଣ୍ଟା ଅନୁବାଦ କରୁଥିଲେ, ଆଠ ଘଣ୍ଟା ଲେଖୁଥିଲେ। ସାତଟାରୁ ଆଠଟା ସେ ସ୍ନାନ କରିକିରି ପ୍ରସାଦ ଗ୍ରହଣ କରୁଥିଲେ ସନ୍ଧ୍ୟାବେଳେ। କ'ଣ ପ୍ରସାଦ ଗ୍ରହଣ କରୁଥିଲେ, ଅଧ ଲିଟର କ୍ଷୀର ଏବଂ କିଛି ଅନ୍ନ, ଦୁଇଟି ରୁଟି, ଦୁଇଟି ଚପାତି, ଇଏ ହେଲା ତାଙ୍କର ଇଏ। ମାନେ ଶୟନ ତାଙ୍କର ତିନି ଘଣ୍ଟା, ରଚନା ଲେଖା ଲେଖୁଥିଲେ ଆଠ ଘଣ୍ଟା, ସାଢ଼େ ଆଠ ଘଣ୍ଟା ରଚନା ଲେଖୁଥିଲେ, ଜପ ଏବଂ ଷ୍ଟଡି ଇତ୍ୟାଦି ମିଶିଲେ ସାଢ଼େ ଚାରି ଘଣ୍ଟା, ଏବଂ କାର୍ଯ୍ୟ ହେଉଛି ଛଅ ଘଣ୍ଟା। ଏଇଭଳି ଭାବରେ ଭକ୍ତିମନ ଠାକୁରଙ୍କର ଦିନଚର୍ଯ୍ୟା ଥିଲା। ତେଣୁ ଭକ୍ତିମନ ଠାକୁରଙ୍କୁ ସପ୍ତମ ଗୋସ୍ୱାମୀ ବୋଲି କୁହାଯାଏ। ଆମର ଯେଉଁ ଷଡ଼ ଗୋସ୍ୱାମୀ ରହିଛନ୍ତି, ଶ୍ରୀରୂପ ସନାତନ ଭଟ୍ଟ ରଘୁନାଥ, ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ, ଏମାନେ ଷଡ଼ ଗୋସ୍ୱାମୀ। ତେଣୁ ଭକ୍ତିବିନୋଦ ଠାକୁରଙ୍କୁ ସପ୍ତମ ଗୋସ୍ୱାମୀ ବୋଲି କୁହାଯାଏ। ତେଣୁ ଏଠି କୁହାଯାଉଛି, ସେ ଶହେରୁ ଅଧିକ ଶାସ୍ତ୍ରର ଗ୍ରନ୍ଥ ରଚନା କରିଥିଲେ, ଏବଂ ସେ ଯେଉଁ ମହାପ୍ରଭୁଙ୍କର ଯେଉଁ ଜନ୍ମସ୍ଥାନ ସେଇଟାକୁ ସେ ଆବିଷ୍କାର କରିଥିଲେ। ବର୍ତ୍ତମାନ ମଧ୍ୟ ଆପଣମାନେ ଯଦି ଯିବେ, ତଥାପି ମାୟାପୁର ଯେଉଁ ରହିଛି, ନଦିଆ ରହିଛି, ନବଦ୍ୱୀପ ରହିଛି, ସେଠି ଗୋଟେ ସ୍ଥାନ ରହିଛି ସେଇ ନିମ୍ବ ଗଛ ତଳରେ, ସେଠିକୁ ମଧ୍ୟ କହୁଛନ୍ତି ଏଠି ମହାପ୍ରଭୁ ଆସିଥିଲେ ବୋଲି। ତେଣୁ ସେହି ସମୟରେ ସବୁ କେତେ ସ୍ଥାନରେ ସବୁ ଥିଲା, କିନ୍ତୁ ଭକ୍ତିମନ ଠାକୁର ସେଇଟାକୁ ଜାଣିଲେ, ଇଏ ଜଗନ୍ନାଥ। ସେଥିପାଇଁ ଭକ୍ତିମନ ଠାକୁରଙ୍କର ପ୍ରଣାମ ମନ୍ତ୍ର ହେଉଛି ଏଇଟା, ନମୋ ଭକ୍ତି ବିନୋଦାୟ ସଚ୍ଚିଦାନନ୍ଦ ନାମିନୀ ଗୌର ଶକ୍ତି ସ୍ୱରୂପାୟ ରୂପାନୁଗ ପରାୟତେ ଗୌରାଭିର୍ଭାବ ଭୂମେ ନିର୍ଦ୍ଦିଷ୍ଟା ସଜନ ପ୍ରିୟ, ଗୌରାଭିର୍ଭାବ ଭୂମେ ନିର୍ଦ୍ଦିଷ୍ଟା ସଜନ ପ୍ରିୟ। ଗୌରଙ୍କ ଗୌରା ଭକ୍ତିମନ ଠାକୁର ଜଗନ୍ନାଥ ଦାସ ବାବାଜୀ ମହାରାଜଙ୍କୁ ନେଇକରି ସେ ସ୍ଥାନକୁ ଯାଇଥିଲେ। ସେ ମଧ୍ୟ କହିଲେ, ଇଏ ହେଉଛି ପ୍ରକୃତ, ଏହି ସ୍ଥାନ ହେଉଛି ଗୌରବ। ଯେତେବେଳେ ଜଗନ୍ନାଥ ଭକ୍ତିମନ ଠାକୁର ଥରେ ଯାଇଥିଲେ, ବର୍ତ୍ତମାନ ତାଙ୍କର ରହିଛି ଗୋଦ୍ରୁମ ସ୍ଥାନ ରହିଛି, ଗୋଦ୍ରୁମରେ ତାଙ୍କର ଆଶ୍ରମ ସେଇଠି ରହିଛି, ଆମେ ଥରେ ଯାଇଥିଲୁ ସେଠିକି, ତାଙ୍କ ସେଠି ଆଶ୍ରମ ରହିଛି। ସେଇଠି ଥିଲାବେଳେ ସେ ମାନେ କ'ଣ ଡ୍ୟୁଟିରେ ଥିଲା, କାର୍ଯ୍ୟକ୍ରତ ଥିଲାବେଳେ ସେହି ସମୟରେ ଯାଇଥିଲେ ସେଠିକି ବିଶ୍ରାମ ନେବା ପାଇଁକି। ସେଇଠି ରାତିରେ ଦେଖିଲେ, ଏ ଯେଉଁ ବର୍ତ୍ତମାନ ଯେଉଁ ରହିଛି ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ, ସେଠି ଗୋଟେ ଉଜ୍ଜ୍ୱଳ ଆଲୋକ ଆସୁଛି, ଉଜ୍ଜ୍ୱଳ ନଦୀର ଏପଟ ନଦୀର ସେପଟ, ଗଙ୍ଗା ନଦୀ, ମହାନଦୀର ନାଁଟା ଆଉ ଗୋଟେ ଜଳନ୍ତି ନା କ'ଣ ସେ ନାଁ ରହିଛି ଜଳଙ୍ଗୀ, ସେଠି ନଦୀର ସେପଟେ ସେ ରହିଥିଲେ, ନଦୀର ଏପଟେ। ତେଣୁ ଦେଖିଲେ ତାହା ପରଦିନ ଆସି ପହଞ୍ଚିଲେ, ବର୍ଣ୍ଣନା କରାଯାଏ ସେଠି ସବୁ ଥିଲା ମୁସଲମାନମାନଙ୍କର ସେ ସ୍ଥାନ ଥିଲା ସେ ଜାଗା, ଏବଂ ସେଠି ସେମାନେ ସବୁ ଧାନ ଗଛ ଲଗେଇଲେ ମଧ୍ୟ ସେସବୁ ତୁଳସୀ ଗଛ ହେଇଯାଉଥିଲା, ଭଗବାନଙ୍କର ସ୍ଥାନ ସିଏ, ଧାନ ଗଛ ସବୁ ତୁଳସୀ ଗଛ ପରିଣତ ହେଇଯାଉଥିଲା, କଳ୍ପବୃକ୍ଷ କଳ୍ପବୃକ୍ଷ ସବୁ। ତେଣୁ ସେ ଜାଣିଲେ, ସେ ବୈଷ୍ଣବ ତାଙ୍କୁ ନେଇକି ଗଲେ, ସାର୍ବଭୌମ ବୈଷ୍ଣବ ସାର୍ବଭୌମ ଶ୍ରୀ ଜଗନ୍ନାଥ ଦାସ ବାବାଜୀଙ୍କୁ ନେଇକି ଯାଇ, ତାଙ୍କୁ ବହୁତ ବର୍ଷ ହେଇଯାଇଥିଲା, ସେ ଚାଲିପାରୁନଥିଲେ। ଆପଣ ଦେଖିବେ ତାଙ୍କର ରହିଛି ଫଟୋ ରହିଛି, ଏମିତି ହେଇକି ରହିଛନ୍ତି, ସେମିତି ତାଙ୍କୁ ଗୋଟେ କ'ଣ ଦୋଳାରେ ନେଇକି ବସେଇକି ନେଇକି ଯାଇଥିଲେ। କିନ୍ତୁ ସେଠି ଯେତେବେଳେ ପହଞ୍ଚିଲେ, ସେତେବେଳେ ସେ ମାରେ ଡିଆଁ ମାରିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଡିଆଁ ମାରିଲେ। ତେଣୁ ଇଏ ହେଉଛି ବୈଷ୍ଣବ କ'ଣ ଜଗନ୍ନାଥ କ'ଣ ଗୌରାଭିର୍ଭାବ ଭୂମି ନିର୍ଦ୍ଦିଷ୍ଟା, ନିର୍ଦ୍ଦେଶ କଲେ ଏଇଟା ହେଉଛି ସଜ୍ଜନ ପ୍ରିୟ ବୈଷ୍ଣବ ସାର୍ବଭୌମ ଇଏ ଜଗନ୍ନାଥ ଦାସ। ଭକ୍ତିମନ ଠାକୁର ତାଙ୍କୁ ନେଇକିରି ଯାଇଥିଲେ, ତେଣୁ ଆମେ ଜାଣୁଛେ ପ୍ରକୃତରେ ଜୟ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ହେଉଛି ଏଇଠି, କିନ୍ତୁ ଯେଉଁମାନେ ଏ ଧାରାକୁ ଆସୁନାହାନ୍ତି ସେମାନେ ଭାବୁଛନ୍ତି ନା ଏଇଠି ନଈଥାଇପାରେ, ସେଠି ରହିଛି କ'ଣ ନଦିଆ ରହିଛି, ସେଠି ଗୋଟେ ସ୍ଥାନ ରହିଛି, ସେଠି ଏଇଠି ଜନ୍ମ ହେଇଥିଲି ବୋଲି କହୁଛନ୍ତି। ତେଣୁ ଇଏ ତତ୍ତ୍ୱ ମହାଜନ ଜୀର୍ଣ୍ଣ ଗତ ସେ ପନ୍ଥା, ବୁଝିବାଟା ଏତେ ସହଜ, ସବୁ ଲୁପ୍ତ ହେଇଯାଉଛି, କାଳର ପ୍ରଭାବରେ ସବୁ ଲୁପ୍ତ ହେଇଯାଉଛି। ମହାପ୍ରଭୁଙ୍କ ଜନ୍ମସ୍ଥାନ ମଧ୍ୟ ଲୁପ୍ତ ହେଇଯାଇଥିଲା, ଏ ଭକ୍ତିମୂଳ ଠାକୁର ସେଟାକୁ ସ୍ଥାପନ କଲେ, ଏ ଗୋଟେ ବଡ଼ ତାଙ୍କର ଆଚିଭମେଣ୍ଟ ଭକ୍ତିମୂଳ ଠାକୁରଙ୍କର। ତାପରେ ବହୁତ ବଙ୍ଗଳା ଭାଷାରେ, ଓଡ଼ିଆ ଭାଷାରେ, ଇଂରାଜୀ ଭାଷାରେ ବହୁତ ପ୍ରଚାର ଗ୍ରନ୍ଥ ସବୁ ରଚନା କରିଛନ୍ତି, ହଜାର ଶହ ଶହ ସଙ୍ଗୀତ ରଚନା କରିଛନ୍ତି, ଏବଂ ଯେଉଁଗୁଡ଼ାକ ଶାସ୍ତ୍ରର ସିଦ୍ଧାନ୍ତକୁ ସ୍ଥାପନ କରିଛନ୍ତି। ତେଣୁ ସେହିଭଳି ଭାବରେ ଆହୁରି ବହୁତ କଥା ରହିଛି। ସେହି ସମୟରେ ପ୍ରକୃତରେ ଯେଉଁ ରହିଛି ଆମର ଯେଉଁ ଧାରା ରହିଛି ମହାପ୍ରଭୁଙ୍କ ଧାରାରେ ବହୁତ ପ୍ରକାର ଇଏ ହେଇଯାଇଥିଲା, ବହୁତ ପ୍ରକାର ପତନ ହେଇଯାଇଥିଲା। ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି 13 ଅପସମ୍ପ୍ରଦାୟ ଥିଲା, ବର୍ତ୍ତମାନ ମଧ୍ୟ ଆମେ ଦେଖୁଛେ ବହୁତ ଅପସମ୍ପ୍ରଦାୟ ରହିଛି, ତେଣୁ ରହିଛି। 1896 ମସିହାରେ ସେ କହିଲେ ସେ ବିଭିନ୍ନ ପ୍ରକାର ପୃଥିବୀର ବିଭିନ୍ନ ସ୍ଥାନକୁ ସବୁ କ'ଣ କରୁଥିଲେ ନା ଗୌରାଙ୍ଗ ଲୀଳା ଇତ୍ୟାଦି ସବୁ ଗ୍ରନ୍ଥକୁ ସବୁ ପଠାଉଥିଲେ, ଯେଉଁ ବର୍ଷରେ ଯେଉଁ ସମୟରେ ଭକ୍ତି ଆମର ଶ୍ରୀ ପ୍ରଭୁପାଦ ମହାରାଜ ଜନ୍ମଗ୍ରହଣ କରିଥିଲେ, ଏଇଟା କୁହାଯାଇଛି। ତାଙ୍କର 3 ଭବିଷ୍ୟତବାଣୀ ଦେଇଥିଲେ ଭକ୍ତିମୂଳ ଠାକୁର, କ'ଣ କ'ଣ ଦେଇଥିଲେ, ଏ ପର୍ସନାଲିଟି ୱିଲ୍ ସୁନ୍ ଆପିୟର ଆଣ୍ଡ ହି ୱିଲ୍ ଟ୍ରାଭେଲ୍ ଅଲ୍ ଓଭର୍ ଦ ୱାର୍ଲଡ ଟୁ ସ୍ପ୍ରେଡ୍ ଦ ଟିଚିଂସ୍ ଅଫ୍ ଲର୍ଡ ଚୈତନ୍ୟ। ଜଣେ ବ୍ୟକ୍ତି ଆସିବେ, ଖୁବ୍ ଶୀଘ୍ର ଆସିବେ, ଯିଏ ଚୈତନ୍ୟ ମହାପ୍ରଭୁଙ୍କ ବାଣୀକୁ ସାରା ପୃଥିବୀରେ ପ୍ରଚାର କରିବେ, ସେଇଟା ଭବିଷ୍ୟତବାଣୀ ଦେଇଥିଲେ, ଏବଂ ପ୍ରଭୁପାଦ ମହାରାଜ ସେଇଟାକୁ ସେ କାର୍ଯ୍ୟରେ ପରିଣତ କଲେ, ତାଙ୍କର ଭବିଷ୍ୟତବାଣୀକୁ ସତ୍ୟରେ ପରିଣତ କଲେ। ଏବଂ ତାଙ୍କର ଦ୍ୱିତୀୟ ଭବିଷ୍ୟତବାଣୀ ଥିଲା, ଭେରି ସୁନ୍ ଦ ଚାଣ୍ଟିଂ ଅଫ୍ ହରିନାମ ସଂକୀର୍ତ୍ତନ ୱିଲ୍ ବି ସ୍ପ୍ରେଡ୍ ଅଲ୍ ଓଭର୍ ଦ ୱାର୍ଲଡ, ଖୁବ୍ ଶୀଘ୍ର ଏ ଭଗବାନଙ୍କ ନାମ କୀର୍ତ୍ତନ ପୃଥିବୀର ସବୁଆଡ଼େ ପ୍ରଚାରିତ ହେବ। ସେ କହୁଥିଲେ ଓ ହ୍ୱେନ୍ ୱିଲ୍ ଦାଟ୍ ଡେ କମ୍ ହ୍ୱେନ୍ ପିପୁଲ୍ ଫ୍ରମ୍ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ରଷିଆ ୱିଲ୍ ଟେକ୍ ଅପ୍ କର୍ତ୍ତାର ଆଣ୍ଡ ମୃଦଙ୍ଗ ଆଣ୍ଡ ଚାଣ୍ଟ ହରିକୃଷ୍ଣ ଇନ୍ ଦାଟ୍ ଟାଉନ୍ସ। ସେ ପ୍ରାର୍ଥନା କରିଥିଲେ କେବେ ସେ ସମୟ ଆସିବ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ରଷିଆ ଏସବୁ ସ୍ଥାନମାନଙ୍କରେ ବ୍ୟକ୍ତିମାନେ ସେଠିକାର ଲୋକମାନେ କର୍ତ୍ତାଳ ନେଇକରି ମୃଦଙ୍ଗ ଧରିକିରି ଭଗବାନଙ୍କ ନାମ କୀର୍ତ୍ତନ କରିବେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ ହରେ 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 ରାମ 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 ହରେ ହରେ। ଆଜି ସାରା ପୃଥିବୀରେ ଭକ୍ତି ପ୍ରଭୁପାଦ ମହାରାଜଙ୍କ ପାଖରୁ 108 ମନ୍ଦିର ସେ ସ୍ଥାପନ କଲେ, ବର୍ତ୍ତମାନ 600 ଉର୍ଦ୍ଧ ସବୁ କେନ୍ଦ୍ର ସବୁ ହେଇଗଲାଣି, ସବୁଠାରେ ଭଗବାନଙ୍କ ନାମ କୀର୍ତ୍ତନ ଚାଲିଛି। ଆଜି ମଧ୍ୟ ବର୍ତ୍ତମାନ ସମୟରେ ସାରା ପୃଥିବୀରେ ବିଭିନ୍ନ ସ୍ଥାନରେ ଭକ୍ତିମୂଳ ଠାକୁରଙ୍କ କଥା ଚାଲିଥିବ, ଏବଂ ପ୍ରଭୁପାଦଙ୍କ ଗୁଣଗାନ ହେଉଥିବ, ଭଗବାନଙ୍କର ଗୁଣଗାନ ହେଉଥିବ, ଇଏ ଗୋଟେ ଦ୍ୱିତୀୟ ତାଙ୍କର ଭବିଷ୍ୟତବାଣୀ ଥିଲା। ଏବଂ ତୃତୀୟ ଭବିଷ୍ୟତବାଣୀ ଥିଲା କ'ଣ ନା, ହ୍ୱେନ୍ ୱିଲ୍ ଦାଟ୍ ଡେ କମ୍ ହ୍ୱେନ୍ ଦ ଫେୟାର୍ ସ୍କିନ୍ଡ ଫରେନର୍ସ ୱିଲ୍ କମ୍ ଟୁ ଶ୍ରୀ ମାୟାପୁର ଧାମ ଆଣ୍ଡ ଜଏନ୍ ୱିଥ୍ ଦ ବେଙ୍ଗଲୀ ବୈଷ୍ଣବ ଚାଣ୍ଟ ଜୟ ସଚିନନ୍ଦନ ଜୟ ସଚିନନ୍ଦନ ହ୍ୱେନ୍ ୱିଲ୍ ଦାଟ୍ ଡେ ବି ଯେଉଁ କ'ଣ ଘୋରା ସବୁ ରହିଛନ୍ତି ପାଶ୍ଚାତ୍ୟ ଜଗତର ବାସୀମାନେ ଏବଂ ଆମର ବଙ୍ଗଳାର ବୈଷ୍ଣବମାନଙ୍କ ସହିତ ମିଶି କେତେବେଳେ ସେ କ'ଣ କୀର୍ତ୍ତନ କରିବେ, ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଗୌର ହରେ, ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଗୌର ହରେ, ସଚିନନ୍ଦନ ଗୌର ହରେ। ସେଥିପାଇଁ ପ୍ରକୃତରେ ତେଣୁ ସେ ପ୍ରଭୁପାଦ ମହାରାଜ କହିଛନ୍ତି, ସେ 1896 ଏଇ ଯେଉଁ ସବୁ ପଠାଇଥିଲେ, ଏଇସବୁ କଥା ସବୁ କହିଥିଲେ, ସେହି ବର୍ଷ ପ୍ରଭୁପାଦ ମହାରାଜ ଆସିଥିଲେ। ପ୍ରଭୁପାଦ ମହାରାଜ କହୁଛନ୍ତି, ଏଇଟା ବହୁତ ସିଗ୍ନିଫିକାଣ୍ଟ। ତେଣୁ 1986 ପାଖାପାଖି 100 ବର୍ଷ ପରେ ସେଇ ଘଟଣାଟି ହେଇଥିଲା। କ'ଣ ହେଇଥିଲା ନା, ପାଶ୍ଚାତ୍ୟ ଜଗତର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ରଷିଆ ଏବଂ 50 ଦେଶର ଲୋକମାନେ, ପାଶ୍ଚାତ୍ୟ ଜଗତର ଲୋକମାନେ ଆସିକରି ମାୟାପୁରକୁ ଆସିଥିଲେ, ଇସ୍କନକୁ। 1986 ଆସିଥିଲେ ଏବଂ ଚନ୍ଦ୍ରଦେବ ମନ୍ଦିରରେ ଆସିକରି ସେଠି 1000 ବେଙ୍ଗଲୀ ବୈଷ୍ଣବମାନଙ୍କ ସହିତ ମିଶିକରି ପ୍ରାର୍ଥନା କରୁଥିଲେ, ମାନେ କୀର୍ତ୍ତନ କରୁଥିଲେ, ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଗୌର ହରେ, ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଜୟ ସଚିନନ୍ଦନ ଗୌର ହରେ। ଏଭଳି ଭାବରେ ପ୍ରାର୍ଥନା କରିଥିଲେ 1986। ଆଚ୍ଛା, 1914 ଆଜିର ଆଜି ମାନେ 1914 ତାଙ୍କର ଗଦାଧର ପଣ୍ଡିତଙ୍କର ଯେଉଁ ରହିଛି ତିରୁଭାବ ତିଥିରେ ତାଙ୍କର ତିରୁଭାବ ହେଇଥିଲା। ଏବଂ କ'ଣ ଗୋଦ୍ରୁମ ଦ୍ୱୀପ ଯେଉଁ ରହିଛି ନବଦ୍ୱୀପରେ 9 ଦ୍ୱୀପ ରହିଛି, ତା'ର ଗୋଟିଏ ହେଉଛି ଗୋଦ୍ରୁମ ଦ୍ୱୀପ। ସେଇଠି ଗୌର ଗଦାଧର ତାଙ୍କର ୱର୍ସିପ ଡିଟି ତାଙ୍କର ସେ ପୂଜା କରୁଥିଲେ ଗୌର ଗଦାଧର। ସିଏ କହୁଛନ୍ତି ରାଧା ମାଧବଙ୍କ ଲୀଳାରେ ସେ ଥିଲେ କମଳା ମଞ୍ଜରୀ ଥିଲେ, ଏବଂ ରାଧାରାଣୀଙ୍କର ସେ ମଞ୍ଜରୀ ଥିଲେ। ତେଣୁ ଏଇଭଳି ଭାବରେ ତାଙ୍କର ଯେଉଁ ରହିଛି, ଆହୁରି ଅନେକ କଥା ରହିଛି ଯେ ଗୋଟେ ଥର ଭକ୍ତିମନ ଠାକୁର ଆମ ଭୁବନେଶ୍ୱର କଥା, ସେଇଟା ଭୁବନେଶ୍ୱର କଥା ଆମର ଶ୍ରୀମନ୍ତ ଗୌରବନ୍ଦ ସ୍ୱାଇଁ ମହାରାଜ ମୋତେ କହନ୍ତି, ଜଣେ ଥିଲେ ଭକ୍ତିମନ ଠାକୁର, ପ୍ରକୃତ ଧର୍ମକୁ ସ୍ଥାପନ କରିଛନ୍ତି ନା ଭକ୍ତିମନ ଠାକୁର, ସେ ସମୟରେ ଥିଲେ ମାଜିଷ୍ଟ୍ରେଟ ଥିଲେ। ଏବଂ ଯେଉଁ ରହିଛି ସେ ସମୟରେ ବ୍ରିଟିଶମାନଙ୍କର ରାଜତ୍ୱ ଚାଲିଥିଲା। ସେ ସମୟରେ ଜଣେ ଭୁବନେଶ୍ୱର ଖଣ୍ଡଗିରି ପାଖରେ ଜଣେ ପାଖଣ୍ଡି ଭଗବାନ ଆସିଥିଲେ, ପାଖଣ୍ଡି ଭଗବାନ ବିଶିକସେନ, ତାଙ୍କ ନାଁ ହେଉଛି ବିଶିକସେନ, ଭଗବାନ ଗୋଟେ ନାଁ ହେଉଛି ବିଶ୍ୱକସେନ, ତାଙ୍କ ନାଁ ମଧ୍ୟ ସେତେବେଳେ ବିଶ୍ୱକସେନ, ନିଜକୁ ଭଗବାନ ବୋଲି ଭାବୁଥିଲେ। ଏବଂ ତାଙ୍କର ହଜାର ହଜାର ଶିଷ୍ୟ ସବୁ ଥିଲେ, ଚେଲା ସବୁ ଥିଲେ ଯେମିତି ବର୍ତ୍ତମାନ ଆମର ଜଣେ ଭଗବାନ ଯେଉଁ ବ୍ୟବସ୍ଥା କରୁଥିଲେ, ରାସଲୀଳା କରୁଥିଲେ, ସେମିତି ସେ ରାସଲୀଳା କରିବା ପାଇଁ ଚେଷ୍ଟା କରୁଥିଲେ। ରାସଲୀଳା କରିବା ପାଇଁ ଯେତେବେଳେ ଚେଷ୍ଟା କଲେ, ସବୁ କେତେଜଣ ବ୍ରିଟିଶରମାନଙ୍କୁ ଗୋଟେ ଚିଠି ଲେଖିଲେ, ଯେମିତି ଏ ଜଣେ ପାଖଣ୍ଡି ଭଗବାନ କହିକିରି ସବୁ ଝିଅମାନଙ୍କୁ ସବୁ ନେଇକରି ରାସଲୀଳା କରିବା ପାଇଁ କହୁଛନ୍ତି। ତେଣୁ ବ୍ରିଟିଶରମାନେ ଭକ୍ତିମନ ଠାକୁରଙ୍କୁ କହିଲେ ସେଇଟାକୁ ସେ ସନ୍ଧାନ ତଦନ୍ତ କରିବେ। ତେଣୁ ଭକ୍ତିମନ ଠାକୁର ତାଙ୍କ ପାଖକୁ ଗଲେ, ସେ ଖଣ୍ଡଗିରି ପାଖରେ ରହୁଥିଲେ, ବହୁତ ହଜାର ହଜାର ତାଙ୍କର ଫଲୋଅର୍ ଥିଲେ, ହଜାର ହଜାର ଫଲୋଅର୍ ଥିଲେ ତାଙ୍କର ସବୁ ଥିଲା, ସିଦ୍ଧି ଥିଲା, ଯୋଗ ସିଦ୍ଧି ଥିଲା, ବହୁତ ପ୍ରକାର ହଟଚମ କରୁଥିଲେ। ତେଣୁ ଭକ୍ତିମନ ଠାକୁର ଯେତେବେଳେ ଗଲେ ତାଙ୍କ ସହିତ କଥା ହେଲେ, ଭକ୍ତିମନ ଠାକୁର ଦେଖି ସେ କହିଲା, ତମେ ଏମିତି ତମେ ସେ ମୋର ଶରଣରେ ଆସ, ମୁଁ ତୁମକୁ ଏମିତି କରିଦେବି, ସେମିତି କରିଦେବି, ସେମିତି କରିଦେବି, ଏଇଭଳି ଭାବ ସବୁ କହିଲେ। କିନ୍ତୁ ଭକ୍ତିମନ ଠାକୁର କହିଲେ, ଆପଣ ଜଗନ୍ନାଥଙ୍କ ପାଖକୁ ଆସନ୍ତୁ, ଭଗବାନ ସେ ଜଗନ୍ନାଥ ଦାରୁ ବ୍ରହ୍ମ, ସିଏ ଜଗନ୍ନାଥ, ସିଏ କ'ଣ ବ୍ରହ୍ମ, ସିଏ କ'ଣ ଭଗବାନ, ମୁଁ ଭଗବାନ, ମୁଁ ବର୍ତ୍ତମାନ ଜନ୍ମ ଆସିଛି, ଆବିର୍ଭାବ ହେଇଛି ବର୍ତ୍ତମାନ, ମହାବିଷ୍ଣୁଙ୍କର ଅବତାର, ଏଇଭଳି ଭାବେ କହୁଥିଲେ। ତେଣୁ ଭକ୍ତିମନ ଠାକୁର ଜାଣିଲେ ଇଏ ହେଉଛନ୍ତି ପାଖଣ୍ଡି ବ୍ୟକ୍ତି। କେମିତି ଜାଣିବା ପାଖଣ୍ଡି ବୋଲି, ଶାସ୍ତ୍ର ସାଧୁ ଶାସ୍ତ୍ର ଗୁରୁ ଭକ୍ତିମନ ଠାକୁର ଜାଣିପାରିଲେ। ତେଣୁ ସେ ପୋଲିସକୁ ପଠାଇଲେ ବନ୍ଦୀ କରି ଆଣିବା ପାଇଁ, କିନ୍ତୁ ଯେଉଁ ପଠେଇଲେ ପୋଲିସକୁ ପଠେଇଲେ ସେ ତାଙ୍କର ଏତେ ଯୋଗ ସ୍ଥିତି ଥିଲା ସେ ଯାଇପାରିଲେ ନାହିଁ ତାଙ୍କ ପାଖକୁ ଯାଇପାରିଲେନି ତାଙ୍କ ପାଖକୁ ଏତେ ଶକ୍ତି ଥିଲା ତାଙ୍କର ଯୋଗ ସ୍ଥିତି ଥିଲା ତେଣୁ ଭକ୍ତିବିନୋଦ ଠାକୁର ଯେଉଁମାନେ ଯୋଗୀମାନେ ତାଙ୍କର ଯେଉଁ ସିଦ୍ଧି ରହିଛି ତାଙ୍କର ଯେଉଁ ରହିଛି କେଶ ରାଶି ରହିଛି ନା କେଶରେ ତାଙ୍କର ସବୁ ଶକ୍ତି ଥାଏ ତେଣୁ ଭକ୍ତିବିନୋଦ ଠାକୁର ଜଣେ ବାରିକକୁ ଆଣିକରି ତା ସବୁ କେଶକୁ କାଟିଦେଲେ କେଶକୁ କାଟି ଦେଇକରି ତାଙ୍କୁ ବନ୍ଦୀ କଲେ ପୁରୀରେ ଜେଲରେ ସେ ରହିଥିଲେ ପୁରୀ ଜେଲରେ ଯାହା ଜଗନ୍ନାଥ ଧାମରେ ସେ ରହିଥିଲେ ସେଇଠି ସେ ମୃତ୍ୟୁବରଣ କରିଛନ୍ତି ସେ ଯେଉଁ ତଥାକଥିତ ଭଗବାନ ରହିଥିଲେ କିନ୍ତୁ ଯେତେବେଳେ ବନ୍ଦୀ କରି ଆଣିଲେ ସେହି ସମୟରେ ଭକ୍ତିମନ ଠାକୁରଙ୍କର ପିଲାମାନେ ସବୁ ହଇଜାଗ୍ରସ୍ତ ହୋଇଗଲେ ଏବଂ ଭକ୍ତିମନ ଠାକୁରଙ୍କର ପତ୍ନୀ ସେ କହିଲେ ଦେଖ ସେ ଜଣେ ମହାଯୋଗୀ କ'ଣ ହେଇଥାଇପାରେ ତାଙ୍କୁ ତାଙ୍କୁ ଇଏ କରିଦେବ ତାଙ୍କୁ ବନ୍ଦୀକରଣ ତାକୁ ଖୋଲିଦିଅ ତାଙ୍କୁ କ୍ଷମା ପ୍ରାର୍ଥନା କର ଏହିଭଳି ଭାବରେ କହିଲେ ଭକ୍ତିମନ ଠାକୁର ଜାଣିଛନ୍ତି ପ୍ରକୃତରେ ଭଗବାନ କିଏ ଜାଣିଛନ୍ତି ସିଏ ଭକ୍ତ ଯିଏ ଭଗବାନ ଜାଣିବ ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଭଗବାନ ଜାଣିପାରିବେ ନାହିଁ ତେଣୁ ସେ କିଛି ଚିନ୍ତା ନାହିଁ ସମସ୍ତେ ଭଗବାନ ନାମ କର ହରେ କୃଷ୍ଣ 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 ହରେ 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 ରାମ 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 ରାତି ସାରା କୀର୍ତ୍ତନ କଲେ ଏବଂ ସକାଳୁ ହେଲାକୁ ତାଙ୍କ ସବୁ ଠିକ ହେଇଗଲା ସବୁ ଏବଂ ସେ ଯେଉଁ ରହିଥିଲେ ଜେଲରେ ରହିଥିଲେ ସେଇଠି ସେ ମୃତ୍ୟୁବରଣ କଲେ ସେ ଲୋକ ଜଣଙ୍କ ବିଶୁଖସାନ ମୃତ୍ୟୁବରଣ କଲେ ଏହିସବୁ ଭାବରେ ଭକ୍ତିମନ ଠାକୁରଙ୍କର ବହୁତ ସଙ୍ଗୀତ ରହିଛି ବହୁତ ଶାସ୍ତ୍ର ରହିଛି ବହୁତ କଥା ରଚନା କରିଛନ୍ତି ଆଜିର ତିଥିରେ ତାଙ୍କର ଆବିର୍ଭାବ ହୋଇଥିଲା ତେଣୁ ଆମେ ଭକ୍ତିମନ ଠାକୁରଙ୍କ ବିଷୟରେ କିଛି ଗୁଣଗାନ କଲେ ତେଣୁ ବର୍ତ୍ତମାନ ଭକ୍ତିମନ ଠାକୁରଙ୍କର ସବୁ ଆମର ସେ ଭକ୍ତମାନେ ସବୁ ଆସିଲେ ଇଏ କରାଯିବ ତାଙ୍କୁ ପୁଷ୍ପାଞ୍ଜଳି ଦିଆଯିବ ଏସବୁ କଥା ରହିଛି ଆଜି ବହୁତ କାର୍ଯ୍ୟକ୍ରମ ରହିଛି ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା ପୂର୍ବରୁ ଆମେ ଅନୁରୋଧ କରିବୁ ନିରଞ୍ଜନ ପ୍ରଭୁ ସେଠି ଭଗବାନ ନାମ କୀର୍ତ୍ତନ କରିବେ ହରେ
କୃଷ୍ଣ।